ओम शांति। 20 डिसेंबर 2024 साकार महावाक्य। बाबा कहुचंती मीठे बच्चे बाबा स्मृति रहिबार अभ्यास कर तेबे मुख मंडल सर्वदा हर्षित रहिबो अर्थात प्रफुल्लित रहिबो बाबांकर सहयोग मिली चालिबो केबे भी झावली पड़िबो नाही। आजिर प्रश्न तुम पिला माननकु एही ईश्वरीय विद्यार्थी जीवन केउ निसारे बा खुशीरे बिताइबाकु हबो। उत्तर सदा सर्वदा एही निसा रहू कि आमे एही पाठ पढ़ा द्वारा राजकुमार राजकुमारी हेबु तेणु एही जीवन को हसी खेली ज्ञानर नृत्य करी करी बिताइबाकु हबो। सर्वदा उत्तराधिकारी होई फूल हेबार पुरुषार्थ करुथाओ। एहा हेउछि राजकुमार राजकुमारी हेबार कॉलेज। एठारे पढ़िबाकु भी हेब त पढ़ाइबाकु मध्य हेब प्रजा मध्य तयारी करिबाकु हेब तेबे जाई राजा होई पारिबो। बाबा तो विद्वान ही अटंती तेणु तांकर पढ़िबार आवश्यकता नाही। आजिर गीत बचपन के दिन भुला न देना। ओम शांति। एही गीत केवल पिला मानंक पाई उद्दिष्ट जदियो एहा सिनेमार गीत किंतु किछि गीत तुम मानंक पाई प्रजुज्य जेउ माने सुपुत्र संतान अटंती से माने गीत सुनिबा समय रे तार अर्थ को हृदयंगम करी थांती। बाबा बुझाउछंती मोर स्नेही पिला माने काही किना तुमे संतान होइछ जेतेबेले संतान होइछ सेतेबेले पिलांकर संपत्ति मध्य मने रहिबो। जदि संतान होइ नाह तेबे संपत्ति को मने पकाइबा को पड़िबो। पिला मानंकर स्मृति रे रहुछि जे आमे भविष्यतरे बाबांक ठारु संपत्ति नेबु। एहा हेउछि हि राजयोग प्रजायोग नुहे। आमे भविष्यतरे राजकुमार राजकुमारी हेबु। आमे तांकर संतान अटु बाकी जो मित्र संबंधी आदि अछंती से समस्तंकु भूलिबाकु होइथाय। जणंक व्यतीत द्वितीय केही मने न पड़ंतु देह भी मने न पड़ु। देह अभिमान को छाड़ी देही अभिमानी हेबाकु पड़िबो। देह अभिमानी हेबा द्वारा ही अनेक प्रकार संकल्प विकल्प आसुची ओ उत्थान बदलरे पतन होई जाउची। बाबांको मने पकाइबार अभ्यास करी चालिले सर्वदा हर्षित मुख प्रफुल्लित फूल परी होई रहिबो। बाबांको भूलिले आत्मरूपी फूल झाउली जीव। पिला माने साहस रखिले बाबांको ठारु साहाज्य मिलिबो। जदि संतान होइना हो तेबे बाबा क्यों कथारे साहाज्य करिवे कारण तांकर मां बापा हेउछि माया रावण तेणु रावण ठारु साहाज्य मिलिबो तळकु खसिबा पई। तेबे एही गीत संपूर्ण रूपे तुम पिला मानंक पई तयारी होइछि। बचपन के दिन भुला न देना। बाबांकु मने पकाइबाकु हबो जदि याद करिवो नाही तेबे आजि जिए हसुछि काली पुणी कांदिबाकु लागिबो। याद करिले सदा हर्षित मुख होई रहिबो। तुमे पिला माने जानिछ एकमात्र शास्त्र हेउछि गीता जेउथिरे किछि किछि अक्षर ठीक अछि सेथिरे लेखा जाइछि युद्ध भूमि रे शरीर त्याग कले स्वर्ग को जीवो परंतु एथिरे हिंसक युद्धर कथा ही नाही। तुम पिला माननकु बाबांक ठारु शक्ति नेई माया उपरे विजय प्राप्त करिबाकु हबो। तेबे निश्चित बाबांकु मने पकाइबाकु हबो तेबे जाई स्वर्गर मालिक हबो। सेमाने पुनी स्थूल अस्त्र शस्त्र आदि देखाई देइछंती ज्ञान कटारी ज्ञान बाण अक्षर शुणिछंती तेणु स्थूलरे अस्त्र शस्त्र देई देइछंती। वास्तवरे एहा हेउछि ज्ञानर कथा बाकी एते भुजा आदि तो कहार नथाए ତେଣୁ ଏହା ହେଉଛି ଯୁଦ୍ଧସ୍ଥଳ। ଯୋଗଯୁକ୍ତ ହୋଇ ଶକ୍ତି ପ୍ରାପ୍ତ କରି ବିକାର ଉପରେ ବିଜୟ ପ୍ରାପ୍ତ କରିବାକୁ ହେବ। ବାବାଙ୍କୁ ୟାଦ କରିଲେ ସମ୍ପତ୍ତି ମନେ ପଡ଼ିବ। ଉତ୍ତରାଧିକାରୀ ହିଁ ସମ୍ପତ୍ତି ନେଇଥାନ୍ତି। ଉତ୍ତରାଧିକାରୀ ହେବେ ନାହିଁ ତ ପ୍ରଜା ହୋଇଯାଆନ୍ତି। ଏହା ହେଉଛି ହିଁ ରାଜଯୋଗ, ପ୍ରଜା ଯୋଗ ନୁହେଁ। ଏହି କଥା ବାବାଙ୍କ ବ୍ୟତୀତ ଆଉ କେହି ବୁଝାଇ ପାରିବେ ନାହିଁ। ବାବା କହୁଛନ୍ତି, ମୋତେ ଏହି ସାଧାରଣ ଶରୀରର ଆଧାର ନେଇ ଆସିବାକୁ ପଡ଼ିଥାଏ। ପ୍ରକୃତିର ଆଧାର ନ ହେଲେ ତୁମ ପିଲାମାନଙ୍କୁ ରାଜଯୋଗ କିପରି ଶିଖାଇବି? ଆତ୍ମା ଶରୀରକୁ ତ୍ୟାଗ କରିଦେଲେ କୌଣସି କଥାବାର୍ତ୍ତା କରିପାରିବ ନାହିଁ। ପୁଣି ଯେତେବେଳେ ଶରୀର ଧାରଣ କରେ, ପିଲା ଟିକିଏ ବଡ଼ ହୋଇ ମାତୃଗର୍ଭରୁ ବାହାରକୁ ଆସିଲେ ତେବେ ଯାଇ ପିଲାର ବୁଦ୍ଧି ଖୋଲିଥାଏ। ଛୋଟ ପିଲା ତ ପବିତ୍ର ଅଟନ୍ତି, ତାଙ୍କଠାରେ ବିକାର ନଥାଏ। ସନ୍ନ୍ୟାସୀମାନେ ସିଢ଼ି ଚଢ଼ିଥାନ୍ତି, ପୁଣି ଓହ୍ଲାଇଥାନ୍ତି, ଅର୍ଥାତ୍ ବିକାରୀ ହୋଇ ପୁଣି ପବିତ୍ର ହୋଇଥାନ୍ତି, ନିଜ ଜୀବନକୁ ବୁଝିପାରନ୍ତି। ଛୋଟ ପିଲା ତ ପବିତ୍ର ଅଟନ୍ତି, ସେଥିପାଇଁ ଛୋଟ ପିଲା ଏବଂ ମହାତ୍ମା ଏକ ସମାନ ହୋଇଥାନ୍ତି। ତେବେ ତୁମେ ପିଲାମାନେ ଜାଣିଛ, ଏହି ଶରୀର ତ୍ୟାଗ କରି ଆମେ ରାଜକୁମାର ରାଜକୁମାରୀ ହେବୁ। ପୂର୍ବରୁ ମଧ୍ୟ ଆମେ ହିଁ ହୋଇଥିଲୁ, ଏବେ ପୁଣି ହେଇଛୁ। ଏପରି ଏପରି ବିଚାର ବିଦ୍ୟାର୍ଥୀମାନଙ୍କର ଆସିଥାଏ। ଏସବୁ ସେହିମାନଙ୍କ ବୁଦ୍ଧିରେ ଆସିବ ଯେଉଁମାନେ ସନ୍ତାନ ହୋଇଥିବେ ଏବଂ ବିଶ୍ୱସ୍ତ ଆଜ୍ଞାକାରୀ ହୋଇ ଶ୍ରୀମତରେ ଚାଲୁଥିବେ, ନହେଲେ ଶ୍ରେଷ୍ଠ ପଦ ପାଇପାରିବେ ନାହିଁ। ଶିକ୍ଷକ ତ ପଢ଼ିଛନ୍ତି, ଏପରି ନୁହେଁ କି ସେ ପଢ଼ୁଛନ୍ତି ପୁଣି ପଢ଼ାଉଛନ୍ତି, ନା, ଶିକ୍ଷକ ତ ଜ୍ଞାନରେ ପରିପୂର୍ଣ୍ଣ ଅଟନ୍ତି, ତାଙ୍କୁ ନଲେଜଫୁଲ କୁହାଯାଏ। ସୃଷ୍ଟିର ଆଦି ମଧ୍ୟ ଅନ୍ତର ଜ୍ଞାନ ଆଉ କେହି ଜାଣିନଥାନ୍ତି। ପ୍ରଥମେ ତ ଏହି ନିଶ୍ଚୟ ଆସିବା ଦରକାର ଯେ ସେ ହେଉଛନ୍ତି ପିତା। ଯଦି କାହାର ଭାଗ୍ୟରେ ନାହିଁ, ତେବେ ମନ ଆନ୍ଦୋଳିତ ହେବ, ଜଣାପଡ଼ିଥାଏ ଜ୍ଞାନ ମାର୍ଗରେ ଚାଲିପାରିବେ କି ନାହିଁ। ବାବା ବୁଝାଉଛନ୍ତି, ଯେତେବେଳେ ତୁମେ ବାବାଙ୍କ କୋଳକୁ ଆସିବ, ସେତେବେଳେ ଏହି ବିକାରର ବେମାରୀ ଆହୁରି ଜୋରରେ ବାହାରକୁ ବାହାରିବ। ବୈଦ୍ୟମାନେ ମଧ୍ୟ କହିଥାନ୍ତି, ବେମାରୀ ଜୋରରେ ବାହାରିବ। ବାବା ମଧ୍ୟ କହୁଛନ୍ତି, ତୁମେ ସନ୍ତାନ ହେଲେ ଦେହ ଅଭିମାନର ଏବଂ କାମ କ୍ରୋଧ ଆଦିର ବେମାରୀ ବଢ଼ିବ, ନହେଲେ ପରୀକ୍ଷା କିପରି ହେବ? କେଉଁଠି ଯଦି ଦ୍ୱନ୍ଦ୍ୱ ଆସୁଛି ତେବେ ପଚାର। ତୁମେ ଯେତେ ବଳବାନ ହେଉଛ, ମାୟା ତୁମକୁ ସେତେ ଅଧିକ ଆକ୍ରମଣ କରୁଛି। ତୁମେ ବକ୍ସିଂ ଅର୍ଥାତ୍ ମଲ୍ଲ ଯୁଦ୍ଧ କରୁଛ। ଯେଉଁମାନେ ସନ୍ତାନ ହୋଇନାହାନ୍ତି ସେମାନଙ୍କ ପାଇଁ ବକ୍ସିଂର କଥା ହିଁ ନାହିଁ। ସେମାନେ ତ ନିଜର ହିଁ ସଂକଳ୍ପ ବିକଳ୍ପରେ ଉବୁଟୁବୁ ହେଉଛନ୍ତି, ସେମାନଙ୍କୁ କୌଣସି ସାହାଯ୍ୟ ମିଳିନଥାଏ। ବାବା କହୁଛନ୍ତି, ଯଦି ମମା ବାବା କହୁଛ, ତେବେ ବାବାଙ୍କର ସନ୍ତାନ ହେବାକୁ ପଡ଼ିବ। ସନ୍ତାନ ହେଲେ ହୃଦୟରେ ପକ୍କା ହୋଇଯାଏ ଯେ ଇଏ ଆମର ପିତା ଅଟନ୍ତି। ବାକି ଏହା ହେଉଛି ଯୁଦ୍ଧସ୍ଥଳ, ଏଥିରେ ଡରିବାର ନାହିଁ କି ତୋଫାନରେ ସ୍ଥିର ହୋଇପାରିବୁ ନା ନାହିଁ। ଏହାକୁ କମଜୋରୀ କୁହାଯାଏ। ଏଠାରେ ତୁମକୁ ସିଂହ ଭଳି ପରିକ୍ରମୀ ହେବାକୁ ପଡ଼ିବ, ପୁରୁଷାର୍ଥ ପାଇଁ ଭଲ ମତ ନେବା ଦରକାର, ବାବାଙ୍କୁ ପଚାରିବା ଦରକାର। ବହୁତ ପିଲା ନିଜର ଅବସ୍ଥା ଲେଖି ପଠାଇଥାନ୍ତି, ବାବାଙ୍କୁ ହିଁ ସାର୍ଟିଫିକେଟ ଦେବାକୁ ହେବ। ବ୍ରହ୍ମାଙ୍କୁ ଲୁଚାଇ ପାର, କିନ୍ତୁ ଶିବବାବାଙ୍କ ନିକଟରେ କିଛି ଲୁଚାଇ ପାରିବେ ନାହିଁ। ବହୁତ ଅଛନ୍ତି ଯିଏ କି ଲୁଚାନ୍ତି, କିନ୍ତୁ ତାଙ୍କର ପାଖରେ କିଛି ବି ଲୁଚି ପାରିବ ନାହିଁ। ଭଲର ଫଳ ଭଲ, ମନ୍ଦର ଫଳ ମନ୍ଦ ହୋଇଥାଏ। ସତ୍ୟଯୁଗ ତ୍ରେତାରେ ତ ସବୁ ଭଲ ହିଁ ଭଲ ହୋଇଥାଏ, ଭଲ ମନ୍ଦ ପାପ ପୁଣ୍ୟ ଏହିଠାରେ ହିଁ ହୋଇଥାଏ। ସେଠାରେ ଦାନ ପୁଣ୍ୟ ମଧ୍ୟ କରାଯାଏ ନାହିଁ। ତାହା ତ ପ୍ରାରବ୍ଧ ହିଁ ଅଟେ। ଏଠାରେ ଆମେ ସମ୍ପୂର୍ଣ୍ଣ ସମର୍ପଣ ହେଉଛେ। ତେଣୁ ବାବା ଏକୋଇଶ ଜନ୍ମ ପାଇଁ ପ୍ରତି ଦାନରେ ଦେଇ ଦେଉଛନ୍ତି। ତେଣୁ ବାବାଙ୍କୁ ଅନୁସରଣ କରିବାକୁ ହେବ। ଯଦି ଓଲଟା କାମ କରିବ ତେବେ ବାବାଙ୍କ ନାମ ବଦନାମ କରିବ। ସେଥିପାଇଁ ବାବାଙ୍କୁ ଶିକ୍ଷା ମଧ୍ୟ ଦେବାକୁ ପଡୁଛି। ରୂପ ବସନ୍ତ ଅର୍ଥାତ୍ ଯୋଗୀ ଜ୍ଞାନୀ ମଧ୍ୟ ସମସ୍ତଙ୍କୁ ହେବାକୁ ପଡିବ। ଆମ ଆତ୍ମାମାନଙ୍କୁ ବାବା ପଢାଉଛନ୍ତି, ଆମକୁ ପୁଣି ଅନ୍ୟମାନଙ୍କୁ ପଢାଇବାକୁ ହେବ। ସତ୍ୟ ବ୍ରାହ୍ମଣ ମାନଙ୍କୁ ହିଁ ସତ୍ୟ ଗୀତା ଶୁଣାଇବାକୁ ହେବ, ଆଉ କୌଣସି ଶାସ୍ତ୍ରର କଥା ନାହିଁ। ମୁଖ୍ୟ ହେଉଛି ଗୀତା, ବାକି ସବୁ ତାର ରଚନା ଅଟନ୍ତି। ସେସବୁ ଦ୍ୱାରା କାହାର କଲ୍ୟାଣ ହୁଏ ନାହିଁ। ମୋ ସହିତ କେହି ମିଶି ପାରନ୍ତି ନାହିଁ। ମୁଁ ହିଁ ଆସି ପୁଣି ସହଜ ଜ୍ଞାନ ସହଜ ଯୋଗ ଶିଖାଉଛି। ସର୍ବଶାସ୍ତ୍ରମୟୀ ଶିରୋମଣି ହେଉଛି ଗୀତା। ଏହି ସତ୍ୟ ଗୀତା ଦ୍ୱାରା ହିଁ ସମ୍ପତ୍ତି ମିଳିଥାଏ। କୃଷ୍ଣଙ୍କୁ ମଧ୍ୟ ଗୀତା ଦ୍ୱାରା ସମ୍ପତ୍ତି ମିଳିଛି। ଗୀତାର ମଧ୍ୟ ପିତା ଯିଏକି ରଚୟିତା ଅଟନ୍ତି ସିଏ ଆସି ସମ୍ପତ୍ତି ଦେଉଛନ୍ତି। ବାକି ଗୀତା ଶାସ୍ତ୍ରରୁ ସମ୍ପତ୍ତି ମିଳିବ ନାହିଁ। ରଚୟିତା ହେଉଛନ୍ତି ଜଣେ, ବାକି ସମସ୍ତେ ତାଙ୍କର ରଚନା। ପ୍ରଥମ ନମ୍ବରରେ ଶାସ୍ତ୍ର ହେଉଛି ଗୀତା। ତେବେ ପଛରେ ଯେଉଁ ଶାସ୍ତ୍ର ସବୁ ତିଆରି ହୋଇଛି ସେଗୁଡ଼ିକ ଠାରୁ ମଧ୍ୟ କୌଣସି ସମ୍ପତ୍ତି ମିଳିବ ନାହିଁ। ସମ୍ପତ୍ତି ସମ୍ମୁଖରୁ ହିଁ ମିଳୁଛି। ମୁକ୍ତିର ବର୍ଷା ତ ସମସ୍ତଙ୍କୁ ମିଳିବାର ଅଛି। ସମସ୍ତଙ୍କୁ ଘରକୁ ଫେରି ଯିବାକୁ ହେବ। ବାକି ପାଠପଢା ଦ୍ୱାରା ସ୍ୱର୍ଗର ସମ୍ପତ୍ତି ମିଳିଥାଏ, ପୁଣି ଯିଏ ଯେତେ ପଢିପାରିବ। ବାବା ସମ୍ମୁଖରେ ଆସି ପଢାଉଛନ୍ତି, ଯେପର୍ଯ୍ୟନ୍ତ ନିଶ୍ଚୟ ହୋଇନାହିଁ କି କିଏ ପଢାଉଛନ୍ତି, ତେବେ ବୁଝିବେ କଣ, କଣ ବା ପ୍ରାପ୍ତି କରିପାରିବେ। ତଥାପି ବି ବାବାଙ୍କ ଠାରୁ ଶୁଣୁଛନ୍ତି ତେବେ ଜ୍ଞାନର ତ ବିନାଶ ହେବ ନାହିଁ। ଯେତିକି ସୁଖ ପୁଣି ଅନ୍ୟମାନଙ୍କୁ ମଧ୍ୟ ସୁଖ ଦେବେ। ପ୍ରଜା ତିଆରି କରିବେ ତେବେ ନିଜେ ମଧ୍ୟ ରାଜା ହୋଇଯିବେ। ଆମର ଏହା ହେଉଛି ବିଦ୍ୟାର୍ଥୀ ଜୀବନ। ହସି ଖେଳି ଜ୍ଞାନର ନୃତ୍ୟ କରି କରି ଆମେ ଯାଇ ରାଜକୁମାର ହେବା। ଛାତ୍ର ଜାଣିଥାନ୍ତି ଯେ ଆମେ ରାଜକୁମାର ହେବୁ, ତେଣୁ ଖୁସିର ପାରଦ ଚଢିଯାଏ। ଏହା ତ ରାଜକୁମାର ରାଜକୁମାରୀ ହେବାର କଲେଜ ଅଟେ। ଦୁନିଆରେ ତ ରାଜକୁମାର ରାଜକୁମାରୀ ମାନଙ୍କର ଅଲଗା କଲେଜ ଥାଏ। ବିମାନରେ ଚଢି କଲେଜକୁ ଯାଇଥାନ୍ତି। ବିମାନ ମଧ୍ୟ ସେଠାରେ ସମ୍ପୂର୍ଣ୍ଣ ସୁରକ୍ଷିତ ପ୍ରତିରୋଧକ୍ଷମ ହୋଇଥାଏ, ତେବେ ଭାଙ୍ଗି ନଥାଏ, କେବେ କୌଣସି ପ୍ରକାରରେ ଦୁର୍ଘଟଣା ହେବ ହିଁ ନାହିଁ। ଏହା ସବୁ ବୁଝିବାର କଥା। ପ୍ରଥମତଃ ବାବାଙ୍କ ଠାରେ ପୁରା ବୁଦ୍ଧିଯୋଗ ଲଗାଇବାକୁ ହେବ। ଦ୍ୱିତୀୟରେ ସମସ୍ତ ସମାଚାର ବାବାଙ୍କୁ ଦେବାକୁ ପଡିବ କି କିଏ କିଏ କଣ୍ଟାରୁ କଢି ହୋଇଛନ୍ତି। ବାବାଙ୍କ ସହିତ ପୁରା ସମ୍ବନ୍ଧ ରଖିବାକୁ ହେବ, ଯାହାଦ୍ୱାରା ଟିଚର ମଧ୍ୟ ନିର୍ଦ୍ଦେଶ ଦେଇପାରିବେ କିଏ କିଏ ଉତ୍ତରାଧିକାରୀ ହୋଇ ଫୁଲ ହେବାର ପୁରୁଷାର୍ଥ କରୁଛନ୍ତି। କଣ୍ଟାରୁ କଢି ତ ହୋଇଛନ୍ତି, ପୁଣି ଫୁଲ ସେତେବେଳେ ହେବେ ଯେତେବେଳେ ସନ୍ତାନ ରୂପେ ସମ୍ପୂର୍ଣ୍ଣ ସମର୍ପିତ ହେବେ, ନହେଲେ କଢିରୁ କଢି ହୋଇ ରହିଯିବେ ଅର୍ଥାତ୍ ପ୍ରଜାରେ ଆସିଯିବେ। ଏହା ଯିଏ ଯେପରି ପୁରୁଷାର୍ଥ କରିବ ସେହିପରି ପଦ ପାଇବ। ଏପରି ନୁହେଁ ଜଣେ ଦୌଡ଼ିଲେ ଆମେ ତାର ଲାଞ୍ଜ ଧରିଦେବୁ, ଭାରତବାସୀ ଏହିପରି ବୁଝିଥାନ୍ତି। ପରନ୍ତୁ ଲାଞ୍ଜ ଧରିବାର ତ କୌଣସି କଥା ହିଁ ନାହିଁ। ଯିଏ କରିବ ସିଏ ପାଇବ, ଯିଏ ପୁରୁଷାର୍ଥ କରିବ ଏକୋଇଶ ପିଢ଼ି ତାର ପ୍ରାରବ୍ଧ ଜମା ହେବ। ସତ୍ୟ ଯୁଗରେ ବୁଢା ତ ନିଶ୍ଚିତ ହେବେ, ପରନ୍ତୁ ଅକାଳ ମୃତ୍ୟୁ ହୁଏ ନାହିଁ। କେତେ ଉଚ୍ଚ ପଦ ମିଳୁଛି ବାବା ବୁଝାଇଥାନ୍ତି, ୟାଙ୍କର ଭାଗ୍ୟ ଖୋଲିଛି, ଉତ୍ତରାଧିକାରୀ ହୋଇଛନ୍ତି, ଏବେ ପୁରୁଷାର୍ଥୀ ଅଟନ୍ତି। ପୁଣି ବାବାଙ୍କୁ ଜଣାଇଥାନ୍ତି, ବାବା ଏହି ଏହି ସମସ୍ୟା ସବୁ ଆସୁଛି, ଏପରି ହେଉଛି, ପ୍ରତ୍ୟେକଙ୍କୁ ହିସାବ ଦେବାକୁ ପଡିଥାଏ, ଏତେ ପରିଶ୍ରମ ଆଉ କୌଣସି ସତ୍ସଙ୍ଗରେ ହୁଏ ନାହିଁ। ବାବା ତ ଛୋଟ ଛୋଟ ପିଲାମାନଙ୍କୁ ମଧ୍ୟ ସନ୍ଦେଶ ଆଣିବା ନିମନ୍ତେ ବତନକୁ ପଠାଇ ଦେଇଥାନ୍ତି। ଯୁଦ୍ଧରେ ବାର୍ତ୍ତାବହ ମଧ୍ୟ ଦରକାର ନା? ଏହା ହେଉଛି ଯୁଦ୍ଧ କ୍ଷେତ୍ର, ଏଠାରେ ତୁମେ ସମ୍ମୁଖରେ ଶୁଣୁଛ, ତେଣୁ ବହୁତ ଭଲ ଲାଗୁଛି, ମନ ଖୁସି ହୋଇଯାଉଛି। ବାହାରକୁ ଗଲେ ବଗୁଲାଙ୍କ ସହ ମିଶିବା ଦ୍ୱାରା ଖୁସି ହଜିଯାଏ, ସେଠାରେ ମାୟାର ଧୂଳି ରହିଛି, ସେଥିପାଇଁ ତେଣୁ ପକ୍କା ହେବାକୁ ପଡ଼ିବ। ବାବା କେତେ ସ୍ନେହରେ ପଢ଼ାଉଛନ୍ତି, କେତେ ସୁବିଧା ଦେଉଛନ୍ତି, ଏପରି ମଧ୍ୟ ବହୁତ ଅଛନ୍ତି ଯେଉଁମାନେ ଭଲ ଭଲ କହି ରହିଯାଇଥାନ୍ତି, କୋଟିକରେ ଗୋଟିଏ ଆସିଥାନ୍ତି। ଏଠାରେ ତ ଜ୍ଞାନର ନିଶା ରହିବା ଦରକାର, ଯେପରି ମଦର ନିଶା ବଢ଼ିଥାଏ ନା, କେହି ଯଦି ଦେବାଳିଆ ହୋଇ ମଦ ପିଇଥାନ୍ତି, ଜୋରରେ ନିଶା ହୋଇଗଲେ ଭାବିଥାନ୍ତି ମୁଁ ରାଜାଙ୍କ ରାଜା ଅଟେ। ଏଠାରେ ତୁମ ପିଲାମାନଙ୍କୁ ପ୍ରତିଦିନ ଜ୍ଞାନ ଅମୃତରେ ଭରା ପିଆଲା ଅର୍ଥାତ୍ ସୁନା ଇତ୍ୟାଦି ପାନ କରିବା ପାଇଁ ବ୍ୟବହୃତ ହେଉଥିବା ଲମ୍ବା ନାଡ଼ ଥିବା କପ୍ ପ୍ରତିଦିନ ଧାରଣା କରିବା ପଏଣ୍ଟ ଏପରି ମିଳୁଛି ଯାହାକି ବୁଦ୍ର ତାଲା ହିଁ ଖୋଲି ଯାଉଛି। ସେଥିପାଇଁ କିପରି ବି ହେଉ ମୁରଲୀ ପଢ଼ିବାର ଅଛି, ଯେପରି ପ୍ରତିଦିନ ଗୀତା ପଢ଼ିଥାନ୍ତି ନା, ଏଠାରେ ମଧ୍ୟ ପ୍ରତିଦିନ ବାବାଙ୍କ ଠାରୁ ପାଠ ପଢ଼ିବାକୁ ହେବ। ପଚାରିବା ଦରକାର ଯେ ମୋର ଉନ୍ନତି ହେଉଛି ନା ନାହିଁ, କାରଣ କଣ ଆସି ବୁଝିବା ଦରକାର। ସେହିମାନେ ହିଁ ଆସିବେ ଯେଉଁମାନଙ୍କର ପୁରା ନିଶ୍ଚୟ ରହିଥିବ କି ସିଏ ଆମର ପିତା ଅଟନ୍ତି। ଏପରି ନୁହେଁ କି ନିଶ୍ଚୟ ବୁଦ୍ଧି ହେବା ପାଇଁ ପୁରୁଷାର୍ଥ କରୁଛେ, ନିଶ୍ଚୟ ଅର୍ଥାତ୍ ପୂର୍ଣ୍ଣ ବିଶ୍ୱାସ, ସେଥିରେ ଶତକଡ଼ା ନଥାଏ। ବାବା ହେଉଛନ୍ତି ଜଣେ, ତାଙ୍କଠାରୁ ହିଁ ସମ୍ପତ୍ତି ମିଳୁଛି। ଏଠାରେ ହଜାର ହଜାର ପଢୁଛନ୍ତି, ପୁଣି ବି କହୁଛନ୍ତି ନିଶ୍ଚୟ କିପରି ରଖିବୁ, ଏହିଭଳି କହୁଥିଲା ଆତ୍ମାକୁ ଭାଗ୍ୟହୀନ କୁହାଯାଏ। ଭାଗ୍ୟବାନ ସିଏ ଯିଏ ବାବାଙ୍କୁ ଜାଣିବେ ଏବଂ ମାନିବେ। କେଉଁ ରାଜା ଯଦି କହିବେ ମୋର ପୋଷ୍ୟ କୂଳର ସନ୍ତାନ ଆସି ହୁଅ, ତେବେ କୂଳକୁ ଯିବା ଦ୍ୱାରା ହିଁ ନିଶ୍ଚୟ ହୋଇଯାଇଥାଏ ନା, ଏହିପରି କହିବେ ନାହିଁ କି ନିଶ୍ଚୟ କିପରି ହେବ, ଏହା ହେଉଛି ହେ ରାଜଯୋଗୀ। ବାବା ତ ସ୍ୱର୍ଗର ରଚୟିତା ଅଟନ୍ତି, ତେଣୁ ସ୍ୱର୍ଗର ମାଲିକ କରାଉଛନ୍ତି। ଯଦି ନିଶ୍ଚୟ ହେଉ ନାହିଁ, ତୁମ ଉପରେ ବିଶ୍ୱାସ ନାହିଁ ଅର୍ଥାତ୍ ତୁମ ଭାଗ୍ୟରେ ନାହିଁ, ଆଉ କିଏ କଣ କରିପାରିବେ, ନ ମାନିଲେ ପୁଣି ପୁରୁଷାର୍ଥ କିପରି କରିପାରିବେ। ତେଣୁ ଯିଏ ଛୋଟେଇ ଛୋଟେଇ ଚାଲିଲେ ଅର୍ଥାତ୍ ତୀବ୍ର ପୁରୁଷାର୍ଥ କରିବା ପାଇଁ, ବେହଦ୍ର ବାବାଙ୍କ ଠାରୁ ଭାରତବାସୀଙ୍କୁ ବଡ ବଡ ସ୍ୱର୍ଗର ବର୍ଷା ମିଳିଥାଏ। ଦେବତା ସତ୍ୟ ଯୁଗରେ ହିଁ ଅଛନ୍ତି, କଳିଯୁଗରେ ତ ରାଜପଦ ନାହିଁ, ପ୍ରଜାଙ୍କର ପ୍ରଜା ଉପରେ ହିଁ ରାଜ୍ୟ ଚାଲିଛି, ଏହା ପତିତ ଦୁନିଆ ଅଟେ। ତେଣୁ ଏହାକୁ ପବିତ୍ର ଦୁନିଆ ବାବା କରିବେ ନାହିଁ ତ ଆଉ କିଏ କରିପାରିବ, ଭାଗ୍ୟରେ ନାହିଁ ତ ବୁଝିବେ ହିଁ ନାହିଁ, ଏହା ତ ବିଲକୁଲ ସହଜ ବୁଝିବାର କଥା। ଲକ୍ଷ୍ମୀ ନାରାୟଣ ଏହି ରାଜ୍ୟ ପଦର ପ୍ରଲବ୍ଧ କେବେ ପାଇଲେ, ନିଶ୍ଚିତ ପୂର୍ବଜନ୍ମର କର୍ମ, ତେଣୁ ପ୍ରଲବ୍ଧ ପାଇଲେ। ଲକ୍ଷ୍ମୀ ନାରାୟଣ ସ୍ୱର୍ଗର ମାଲିକ ଥିଲେ, ଏବେ ନର୍କ ହୋଇଯାଇଛି। ତେବେ ଏଭଳି ଶ୍ରେଷ୍ଠ କର୍ମ ଅଥବା ରାଜଯୋଗ ବାବାଙ୍କ ବ୍ୟତୀତ ଆଉ କେହି ଶିଖାଇ ପାରିବେ ନାହିଁ। ବର୍ତ୍ତମାନ ସନ୍ତାନଙ୍କର ଅନ୍ତିମ ଜନ୍ମ ଅଟେ, ବାବା ରାଜଯୋଗ ଶିଖାଉଛନ୍ତି, ଦ୍ୱାପରରେ କଣ ରାଜଯୋଗ ଶିଖାଇବେ, ଦ୍ୱାପର ପରେ କଣ ସତ୍ୟଯୋଗ ଆସିଯିବ, ଏହିଠାରେ ହିଁ ବହୁତ ଭଲ ଭାବରେ ବୁଝିକରି ଯାଇଥାନ୍ତି। ବାହାରକୁ ଗଲେ ଖାଲି ହୋଇଯାଉଛନ୍ତି, ଯେପରି ଡବାରୁ ରତ୍ନ ବାହାରିଗଲେ ଖାଲି ଖୋଳ ପଡ଼ିଥାଏ ନା, ଯଦି ଜ୍ଞାନ ଶୁଣୁ ଶୁଣୁ ପୁଣି ବିକାରଗ୍ରସ୍ତ ହୋଇଗଲା, ତେବେ ଖଲାସ ବୁଦ୍ଧିରୁ ଜ୍ଞାନ ରତ୍ନ ଖାଲି ହୋଇଯାଇଥାଏ। ଏପରି ମଧ୍ୟ ବହୁତ ଲେଖିଥାନ୍ତି କି ବାବା ମେହନତ କରି କରି ଆଜି ପୁଣି ତଳକୁ ଖସିଗଲି, ଖସିଗଲ ଅର୍ଥାତ୍ ନିଜକୁ ଏବଂ କୂଳକୁ କଳଙ୍କ ଲଗାଇଲ, ପୂର୍ଣ୍ଣଛେଦ ଲଗାଇଦେଲ। ଘରେ ଯଦି ପିଲାମାନେ ଏପରି ଅକର୍ତ୍ତବ୍ୟ କରିଥାନ୍ତି, ତେବେ କହିଥାନ୍ତି ଏପରି ପିଲା ମରିଗଲେ ଭଲ। ତେବେ ଏହି ବେହଦ୍ର ପିତା କହୁଛନ୍ତି କୂଳ କଳଙ୍କିତ ହୁଅ ନାହିଁ, ଯଦି ବିକାରର ଦାନ ଦେଇ ପୁନର୍ବାର ଫେରସ୍ତ ନେଲ, ତେବେ ପଦଭ୍ରଷ୍ଟ ହୋଇଯିବ, ପୁରୁଷାର୍ଥ କରିବାକୁ ହେବ, ବିଜୟ ପ୍ରାପ୍ତ କରିବାକୁ ହେବ। ଯଦି ମାତ୍ରାରେ ଚୋଟ ଲାଗୁଛି, ତେବେ ପୁଣି ସଜାଗ ହୋଇଯାଅ, ବାରମ୍ବାର ଆଘାତ ଖାଇଲେ ହାରିଯାଇ ବେହୋସ ହୋଇଯିବ। ବାବା ତ ବହୁତ ବୁଝାଉଛନ୍ତି, ପରନ୍ତୁ କେହି ତାକୁ ମାନି ଚଳିଲେ ତ ହବ ନା। ମାୟା ବଡ଼ ଚତୁର ଅଟେ, ପବିତ୍ରତାର ପ୍ରଣ କରିଛ, ପୁଣି ଯଦି ତଳକୁ ଖସିଲ ତେବେ ଚୋଟ ବହୁତ ଜୋରସୋରରେ ଲାଗିଯିବ। ପବିତ୍ରତା ଦ୍ୱାରା ହିଁ ନୌକା ପାର ହୋଇଥାଏ। ପବିତ୍ରତା ଥିବା ସମୟରେ ଭାରତର ଭାଗ୍ୟ ଚମକୁଥିଲା, ଏବେ ତ ଘୋର ଅନ୍ଧକାର ହୋଇଯାଇଛି। ଆଚ୍ଛା, ମିଠେ ମିଠେ ସିକିଲ ଧେ ବଚ୍ଚୋ ପ୍ରତି ମାତ ପିତା ବାପ ଦାଦା କା ୟାଦ ପ୍ୟାର ଅର୍ ଗୁଡ ମର୍ଣ୍ଣିଂ। ଆତ୍ମିକ ପିତାଙ୍କର, ଆତ୍ମିକ ସନ୍ତାନ ମାନଙ୍କୁ ନମସ୍ତେ, ଆତ୍ମିକ ସନ୍ତାନ ମାନଙ୍କର ଆତ୍ମିକ ପିତାଙ୍କୁ ନମସ୍ତେ, ନମସ୍ତେ। ଶୁକ୍ରିୟା ବାବା, ଶୁକ୍ରିୟା। ମୂଲ୍ୟର ସାର ଏକ ନମ୍ବର, ଏହି ଯୁଦ୍ଧ କ୍ଷେତ୍ରରେ ମାୟାକୁ ଭୟ କରିବାର ନାହିଁ, ପୁରୁଷାର୍ଥ କରିବା ପାଇଁ ବାବାଙ୍କ ଠାରୁ ଶ୍ରେଷ୍ଠ ମତ ନେବାର ଅଛି। ବଫାଦାର ଅର୍ଥାତ୍ ବିଶ୍ୱସ୍ତ ଏବଂ ଫରମାନ ବର୍ଦାର ଅର୍ଥାତ୍ ଆଜ୍ଞାକାରୀ ହୋଇ ଶ୍ରୀମତ ଅନୁସାରେ ଚଳିବାର ଅଛି। ଦୁସ୍ରୀ ପଏଣ୍ଟ, ଆତ୍ମିକ ନିଶାରେ ରହିବାକୁ ହେଲେ ଜ୍ଞାନ ଅମୃତ ଭରା ପାତ୍ରକୁ ପ୍ରତିଦିନ ଜ୍ଞାନ ପ୍ରାପ୍ତ କରିବାକୁ ହେବ, ଅର୍ଥାତ୍ ମୁରଲୀ ପ୍ରତିଦିନ ପଢିବାକୁ ପଡିବ। ଭାଗ୍ୟବାନ ହେବାକୁ ହେଲେ ବାବାଙ୍କ ପ୍ରତି କେବେ ବି ସଂଶୟ ଆସିବାର ଉଚିତ ନୁହେଁ। ବାବାଙ୍କ ବରଦାନ। ବ୍ରହ୍ମା ବାବାଙ୍କ ସମାନ ଜୀବନ ମୁକ୍ତ ସ୍ଥିତିର ଅନୁଭବ କରୁଥିବା କର୍ମର ବନ୍ଧନ ଠାରୁ ମୁକ୍ତ ହୁଅ। ବ୍ରହ୍ମା ବାବା ସବୁ ପ୍ରକାର କର୍ମ କରୁଥିଲେ ମଧ୍ୟ କେବେ ବି କର୍ମର ବନ୍ଧନରେ ବାନ୍ଧି ହୋଇନଥିଲେ। ସମସ୍ତଙ୍କ ସହିତ ସମ୍ବନ୍ଧ ରକ୍ଷା କରୁଥିଲେ ମଧ୍ୟ ସମ୍ବନ୍ଧର ବନ୍ଧନରେ ବାନ୍ଧି ହୋଇନଥିଲେ। ସେ ଧନ ସମ୍ପତ୍ତି ତଥା ସାଧନ ସୁବିଧାର ବନ୍ଧନକୁ ମଧ୍ୟ ମୁକ୍ତ ଥିଲେ। ସବୁ ପ୍ରକାରର ଦାୟିତ୍ୱ ସମ୍ଭାଳୁଥିଲେ ମଧ୍ୟ ଜୀବନ ମୁକ୍ତ ସ୍ଥିତିର ଅନୁଭବ କରୁଥିଲେ। ତେଣୁ ଏହିଭଳି ନିଜର ପିତାଙ୍କୁ ଅନୁକରଣ କର, କୌଣସି ପ୍ରକାରର ଚାପର ବନ୍ଧନରେ ମଧ୍ୟ ପଡ଼ ନାହିଁ, ତେବେ କୁହାଯିବ ବନ୍ଧନ ମୁକ୍ତ ଜୀବନ ମୁକ୍ତ ଆତ୍ମା। ସ୍ଲୋଗାନ, ତମୋଗୁଣୀ ବାତାବରଣ ଭିତରେ ରହି ଯଦି ତୁମକୁ ସୁରକ୍ଷିତ ରହିବାକୁ ଚାହୁଁଛ ତେବେ ସାଙ୍ଗ ହୋଇ ଖେଳ ଦେଖିବାର ଅଭ୍ୟାସ କର। ତମୋଗୁଣୀ ବାତାବରଣ ଭିତରେ ଯଦି ନିଜକୁ ସୁରକ୍ଷିତ ରଖିବାକୁ ଚାହୁଁଛ ତେବେ ସାକ୍ଷୀ ହୋଇ ଖେଳ ଦେଖିବାର ଅଭ୍ୟାସ କର। ଆଚ୍ଛା, ଓମ୍ ଶାନ୍ତି।